ಸುಷ್ಣಗಳರಾಮ ಶ್ರೀ ಜಗನ್ನಾಥ ಚಂದ್ರನಾರಾಯಣ ಶ್ರೀ ರಾಧಾಕೃಷ್ಣಚಂದ್ರ ಶ್ರೀ ಲಕ್ಷ್ಮೀಶ್ವರೇ ಶ್ರೀ ಶ್ರೀ ಸೀತಾರಾಮ ಲಕ್ಷ್ಮಣಮಾನಜೀವ ಪ್ರಪಾದ ಪದ್ಮರ್ಮರ್ಪಣ ತ್ರಿವೇದನಕರಿ ಶ್ರೀರ ಗುರುದೇವ ಶ್ರೀ ಶ್ರೀಮದ್ ಭಕ್ತಿ ಸ್ವರೂಪಾನಂದರ ಸ್ವಾಮಿ ಗುರು ಮಹಾರಾಜ ಪ್ರಪಾದ ಪದ್ಮರ್ಮರ್ಪಣ ತ್ರಿವೇದನಕರಿ ಈಸ್ಕನ ಪ್ರತಿಷ್ಠಿತ ಆಚಾರ್ಯ ಶ್ರೀ ಶ್ರೀಮದೇಶಿ ಭಕ್ತಿ ವಿಧಾನ ಸಿಂಹ ಶ್ರೀ ಗೋಪಾಲ ಮಹಾರಾಜ ಪ್ರಪಾದ ಪದ್ಮರ್ಮರ್ಪಣ ತ್ರಿವೇದನಕರಿ ಶ್ರಮಸ ಸಾಧು ಗುರು ವೈಷ್ಣವ ತಥಾ ಉಪಸ್ಥ ವೈಷ್ಣವ ಸ್ವಧರ್ಮಾತ್ಮರ್ಪಣ ತ್ರಿವೇದನಕರಿ ಅಜಯಾಮಿ ಶ್ರೀಮದ್ ಭಾಗವತಂ ದಶಮ ಸ್ಕಂದ ತೆತ್ತಿಸ ಅಧ್ಯಾಯ ಶ್ಲೋಕ ಛಬಿಶ ಕಥಾ ಆರಂಭ କରିବା ଆମରେ ସମ୍ପୂର୍ଣ୍ଣ ଭାଗବତ ଚାଲିଛନ୍ତି ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରୁ ଆରମ୍ଭ କରିକିରି ଆଜି ଆମେ ପହଞ୍ଚିଯାଇଛେ ଦଶମ ସ୍କନ୍ଦ ତେତିଶ ଅଧ୍ୟାୟ ଶ୍ଳୋକ ଛବିଶରେ ଗତକାଲି ପର୍ଯ୍ୟନ୍ତ ଆମେ ପଚିଶ ଅଧ୍ୟାୟ ପଚିଶ ନମ୍ବର ଶ୍ଳୋକ ଆଲୋଚନା କରିଥିଲେ ଭଗବାନ ଯେଉଁ ରାସ ନୃତ୍ୟ କରୁଥିଲେ ରାସ ନୃତ୍ୟରେ ଭଗବାନ ପ୍ରଥମେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ତାପରେ ଗୋପୀମାନେ ତାଙ୍କର ଅନୁସନ୍ଧାନ କରି ଗୋପୀଗୀତ ଗାନ କଲା ପରେ ଭଗବାନ ପୁଣି ଆବିର୍ଭାବ ହେଲେ ଆବିର୍ଭାବ ହେଲା ପରେ ଗୋପୀମାନଙ୍କ ସହିତ ତାଙ୍କର କଥୋପକଥନ ସବୁ ହେଇଛି ବହୁତ ହାସ୍ୟ ସବୁ ପ୍ରେମ ଆଳପ ଇତ୍ୟାଦି ସବୁ ହେଇଛି ତାପରେ ପୁଣି ରାସ ନୃତ୍ୟ ପୁଣି ଦ୍ୱିତୀୟ ଥର ପାଇଁ ଆରମ୍ଭ କରିଛନ୍ତି ଏହିଭଳି ଭାବରେ ରାସ ନୃତ୍ୟ ଗତକାଲି ପର୍ଯ୍ୟନ୍ତ ଆମେ ଶ୍ରବଣ କରୁଥିଲେ ସେ ସେଇଗଲା ଚାଲିଥିଲା ରାସ ନୃତ୍ୟ ସେହି ସମୟରେ ଏହି ପ୍ରଶ୍ନଟି ପଚାରିଲେ ପରୀକ୍ଷିତ ମହାରାଜ ଏ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ନୁହଁ ଇଏ ହେଉଛି ସେଠି କାର 60,000 ମୁନିଷିମାନେ ଯେଉଁ ରହିଥିଲେ ତାଙ୍କ ଭିତରେ ଯେଉଁମାନେ ଏତେ ଉନ୍ନତ ନଥିଲେ ସେମାନଙ୍କ ମନରେ ପ୍ରଶ୍ନବାଚୀ ଆସିଥିଲା ଭଗବାନ କାହିଁକି ଏଭଳି ଅଧର୍ମ କାର୍ଯ୍ୟ କଲେ ତେଣୁ ପରୀକ୍ଷିତ ମହାରାଜଙ୍କର କୌଣସି ସନ୍ଦେହ ନାହିଁ କାରଣ ସେ ଜାଣିଛନ୍ତି ଭଗବାନ ଭକ୍ତ ସିଏ ମାଆଙ୍କର ଗର୍ଭରୁ ସିଏ ଭଗବାନଙ୍କର ଭକ୍ତ ଭଗବାନ ଦର୍ଶନ କରିଛନ୍ତି କିନ୍ତୁ ଅନ୍ୟମାନଙ୍କ ଯେଉଁ ପ୍ରଶ୍ନକୁ ସେଠାର ଉତ୍ତର ପାଇବା ପାଇଁ ସେ ଏହିଭଳି ଭାବରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ଶ୍ରୀ ପରୀକ୍ଷିତ ଉବାଚ ସଂସ୍ଥାପନାୟ ଧର୍ମସ୍ୟ ପ୍ରସମାୟେତରସ୍ୟ ଚ ଅବତୀର୍ଣ୍ଣୋ ହି ଭଗବାନ ଅଂଶେନ ଜଗଦୀଶ୍ୱର ସ୍ୱକଥଂ ଧର୍ମ ସେତୂନାଂ ବକ୍ତା କର୍ତ୍ତା ବିରକ୍ଷିତା ପ୍ରତିଭମ୍ ଆଚର ବ୍ରହ୍ମନ୍ ପରଧାରାଭିମର୍ଶନମ୍ ସେ କାହିଁକି ଏଭଳି କଲେ ଏ ପ୍ରଶ୍ନ ଆସିଲା ବର୍ତ୍ତମାନ ମଧ୍ୟ କେତେଜଣ ଜାଣୁଛନ୍ତି ଭଗବାନଙ୍କ ଲୀଳାକୁ ରାସଲୀଳା ଆମର କୁହାଯାଇଛି ରୂପ ରଘୁନାଥ ପଦେ ହୈବେ ଆକୁତି କବେ ଆମ ବୁଝବ ସେ ବୁଝ ଯୁଗର ପିରିତି ବିଷୟ ଛାଡ଼ିଆ କବେ ଶୁଦ୍ଧ ହେବ ମନ କବେ ଆମ ହେରବ ଶ୍ରୀ ବୃନ୍ଦାବନ ଏ ବିଷୟ ବାସନରୁ ଜଣେ ମୁକ୍ତ ହେଲେ ଏସବୁ କଥା ବୁଝିବେ ଦିବ୍ୟ ଏସବୁ ଭଗବାନଙ୍କର ଏ ଶୁଣିବା ଏ ଯେଉଁ ଭଗବାନ କଥା ଏ ଯେଉଁ ଯେଉଁ ଭଗବାନ କ୍ରୀଡ଼ା କଲେ ଏସବୁ ଶୁଣିବାର କ'ଣ ଫଳ ଆମେ ଲାଷ୍ଟକୁ ଶୁଣିବା ତେଣୁ ଏ ପ୍ରଶ୍ନ ପଚାରିଲେ ସଂସ୍ଥାପନାୟ ଧର୍ମସ୍ୟ ଭଗବାନ ଆସିଛନ୍ତି ସ୍ଥାପନ କରିବା ପାଇଁ ଧର୍ମ ସ୍ଥାପନ କରିବା ପାଇଁ ଆସିଛନ୍ତି ଏବଂ ପ୍ରସମାୟେତର ସେଚ ଅଧର୍ମକୁ ବିନାଶ କରିବା ପାଇଁ ଆସନ୍ତି ପ୍ରସମାୟ ଇତରସ୍ୟ ଚ ଅବତୀର୍ଣ୍ଣ ହିଁ ଭଗବାନ ଅଂଶେନ ଜଗଦୀଶ୍ୱର ସିଏ ହେଉଛନ୍ତି ଭଗବାନ ସିଏ ହେଉଛନ୍ତି ଜଗତର ଈଶ୍ୱର ଏବଂ ସିଏ ଯେତେବେଳେ ଆସନ୍ତି ତାଙ୍କର ଅଂଶମାନଙ୍କ ସହିତ ଆସନ୍ତି ଏତେ ଚାଂଶ କଳାପୁଂଶ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 28 ଶ୍ଳୋକରେ ଏଇଟା କୁହାଗଲା ସୁଖ ସ୍ୱୟଂ କହିଲେ ଅନେକ ଅବତାର ଅଛନ୍ତି ସବୁ ଭଗବାନଙ୍କର ଅଂଶ ବା କଳା କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ ତେଣୁ ଭଗବାନ ଯେତେବେଳେ ଆସନ୍ତି ତାଙ୍କର ଅଂଶମାନେ ତାଙ୍କର ଶରୀରରେ ଆଶ୍ରୟ ନେଇଥାନ୍ତି ଏ ଯେଉଁ ବିଭିନ୍ନ ପ୍ରକାର ଅସୁର ମାରଣ କଲେ ସବୁ ତାଙ୍କୁ ସବୁ ଉଦ୍ଧାର କଲେ ଅବଶ୍ୟ କିନ୍ତୁ ସେଇଟା ଭଗବାନ କୃଷ୍ଣ କରନ୍ତି ନାହିଁ ସେଇଟା ବିଷ୍ଣୁ କରନ୍ତି ଏଇସବୁ କଥା ରହିଛି ତେଣୁ ସେ ଆସିଲେ ଅବତୀର୍ଣ୍ଣ ହିଁ ଭଗବାନ ନିଶ୍ଚିନ୍ତ ଭାବରେ ସେ ଅବତୀର୍ଣ୍ଣ ହେଇଛନ୍ତି ସେ ହେଉଛନ୍ତି ଭଗବାନ ସେ ହେଉଛନ୍ତି ଜଗତର ଈଶ୍ୱର ଅଂଶ ତାଙ୍କର ଅଂଶମାନଙ୍କ ସହିତ ସେ ଆସିଛନ୍ତି କିନ୍ତୁ ସକଥମ ଧର୍ମ ସେତୁ ନା ଧର୍ମର ସେତୁ ଯାହା ସୀତାରାମ ଲକ୍ଷ୍ମଣ ଧର୍ମର ଧର୍ମ ସେ ଲଙ୍ଘନ କରିପାରିବା ପାଇଁ ସେଥିପାଇଁ ସେତୁ ବନ୍ଧା ଯାଇଛି ଅର୍ଥାତ୍ ଏଇ ଯେଉଁ ଶାସ୍ତ୍ରରେ ସବୁ ଧର୍ମ ବିଷୟରେ କୁହାଯାଇଛି ବେଦ ପ୍ରଣୀତ ଧର୍ମ ବେଦରେ ଧର୍ମ କଥା କୁହାଯାଇଛି ଏ ଧର୍ମ ସେତୁ ଏହି ଅନୁସାରେ ଆମେ କାର୍ଯ୍ୟ କରିବା ଯଦି ଲଙ୍ଘନ କରିବା ବେଦବିଧି ଉଲ୍ଲଙ୍ଘନ କରିବା ତାହେଲେ ଅଧର୍ମ ହୋଇଯିବ ଯମରାଜ ରହିଛନ୍ତି ଦଣ୍ଡ ଦେବା ପାଇଁ ତେଣୁ ସକଥମ ଧର୍ମ ସେତୁ ନା ବକ୍ତା କର୍ତ୍ତା ବିରକ୍ଷିତା ସେ ଧର୍ମର ବକ୍ତା ଏବଂ କର୍ତ୍ତା ମଧ୍ୟ ରକ୍ଷିତା ଧର୍ମକୁ ରକ୍ଷା କରନ୍ତି ସେ ଭଗବାନ ତାହେଲେ ପ୍ରତିବନ୍ଧ ଆଚରଦ ବ୍ରହ୍ମନ୍ ପର ଦ୍ୱାରା ବିମର୍ଶନ ତାହେଲେ ବିପରୀତ କାର୍ଯ୍ୟ କାହିଁକି କଲେ ବ୍ରହ୍ମନ୍
ଏ ଗୁରୁଦେବ ପର ସ୍ତ୍ରୀମାନଙ୍କ ସହିତ ଏଇ ଯେଉଁ ନୃତ୍ୟ କଲେ ଏଇଟା କ'ଣ ଧର୍ମ?
ପର ଧାରା ବିମର୍ଶନ, ଇଏ କି ଧର୍ମ? ଏଇଭଳି ଭାବରେ ପ୍ରଶ୍ନଟି ପଚାରିଲେ
ତେଣୁ ଏ ପ୍ରଶ୍ନରେ ଆମର କୌଶନାଚାର୍ଯ୍ୟ ଟିକାରେ କହୁଛନ୍ତି ଯେ ସନାତନ ଗୋସ୍ୱାମୀ ଏବଂ ପ୍ରତି ପ୍ରୀତି ବିଶେଷଣ ଶ୍ରୀ ବାଦରାୟଣ ବନିତାୟା ଭଗବାନଙ୍କର ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ବାଦରାୟଣୀଙ୍କର, ବାଦରାୟଣୀ ଶବ୍ଦର ଅର୍ଥ ହେଉଛି ଯେଉଁ ବ୍ୟାସଦେବ ସିଏ ବହୁତ ତପସ୍ୟା କରିଥିଲେ ଗୋଟିଏ ଉପଯୁକ୍ତ ପୁତ୍ର ସନ୍ତାନ ପ୍ରାପ୍ତ ହେବେ ଯିଏକି ଏ ଭାଗବତଙ୍କୁ ଧାରଣ କରି ପ୍ରଚାର କରିବେ, ତେଣୁ ତାଙ୍କର ନାମ ହେଉଛି ବାଦରାୟଣୀ। ବାଦରାୟଣୀ ଶବ୍ଦର ଅର୍ଥ ହେଉଛି ଇଏ ଭଗବାନ କୃପାରୁ ଆସିଛନ୍ତି, ସାଧାରଣ ବ୍ୟକ୍ତି ନୁହନ୍ତି ଇଏ ବାଦରାୟଣୀ। ତେଣୁ ବାଦରାୟଣୀ ଯେତେବେଳେ ଭଗବାନଙ୍କ ଲୀଳା ବର୍ଣ୍ଣନା କରୁଛନ୍ତି କେତେ ଆନନ୍ଦ ତାଙ୍କର, ପ୍ରୀତି ବିଶେଷଣ ଭଗବାନ ଆନନ୍ଦ ଭନଙ୍କର କଥା ଲୀଳା ବର୍ଣ୍ଣନା କରୁଛନ୍ତି, ତେଣୁ ସେ ସେହିଭଳି ଭାବରେ ଆନନ୍ଦିତ ହେଇକରି ଏଇଟା ବର୍ଣ୍ଣନା କରୁଥିଲା ବେଳେ ଈଶଦ ହସତା କୁ ତାର୍କିକାଣ କେଶାଚି ବୈଷ୍ଣବାନ ଅଭିପ୍ରାୟ ବିତର୍କ୍ୟ କୃପୟା ତେଷାମେବ ହିତାର୍ଥଂ ତମୁତ୍ଥାପ୍ୟ ସ୍ୱ ସନ୍ଦେହ ବ୍ୟାଜ ନ ପୃଚ୍ଛତି ସଂସ୍ଥାପନା ହେଇଛି ତ୍ରିଭି। ତିନୋଟି ଶ୍ଳୋକରେ ଏ ପ୍ରଶ୍ନଟି ପଚାରିବେ, କାହିଁ ପାଇଁ ପଚାରିଲେ ନା କେତେଜଣ ସେଠି ରହିଥିଲେ, କେଉଁ ତାର୍କିକମାନେ ସବୁ ଥିଲେ? ବହୁତ ପ୍ରକାର ଧାର୍ମିକ ବ୍ୟକ୍ତି ଅଛନ୍ତି, ତାଙ୍କ ଭିତରେ ତାର୍କିକମାନେ ମଧ୍ୟ ଅଛନ୍ତି, ସେମାନେ ଭାବନ୍ତି ଆମେ ଧର୍ମ ପାଳନ କରୁଛୁ ତାର୍କିକ ତର୍କ ମାଧ୍ୟମରେ। ଆଜି ଆମେ ସକାଳେ ଶୁଣୁଥିଲେ ସାର୍ବମ ଭଟ୍ଟାଚାର୍ଯ୍ୟ ବହୁତ ତର୍କ କରୁଥିଲେ, ବହୁତ ବିଦ୍ୱାନ ପଣ୍ଡିତ, ତେଣୁ ସେମାନେ ସବୁ କୁତାର୍କିକମାନେ ସେମାନେ ହସୁଥିଲେ, ମନେ ମନେ ହସୁଥିଲେ ଦେଖିକିରି କେଶାଚିତ ବୈଷ୍ଣବାନ ଅଭିପ୍ରାୟ ବିତର୍କ୍ୟ ଭଗବାନଙ୍କର ଏ ଯେଉଁ ଲୀଳାକୁ ବୈଷ୍ଣବମାନେ ବୁଝିବେ ଅନ୍ୟମାନେ ବୁଝିପାରିବେ ନାହିଁ, ତେଣୁ ଏଇଟାକୁ ଚିନ୍ତା କରି ପରୀକ୍ଷିତ ମହାରାଜ କୃପୟା ତେଷାମେବ ହିତାର୍ଥମ ତାଙ୍କର ହିତ ପାଇଁ ତାଙ୍କର ଯେଉଁ ରହିଛି ପ୍ରଶ୍ନ ରହିଥିଲା ସନ୍ଦେହ ରହିଥିଲା ସେସବୁ ଦୂର ହେବ, ତେଣୁ ସ୍ୱ ସନ୍ଦେହ ବ୍ୟାଜେନ ସତେ ଯେମିତି ମୋର ଏଇଟା ସନ୍ଦେହ ରହିଛି ଏଇଭଳି ଭାବରେ ସେ ପ୍ରଶ୍ନ ପଚାରିଲେ, ଛଳ ଭାବ ଛଳନା କରି ପଚାରିଲେ, କିନ୍ତୁ ତାଙ୍କର କୌଣସି ସନ୍ଦେହ ନାହିଁ। ପୃଚ୍ଛତି ସଂସ୍ଥାପନା ଇତି ତିନୋଟି ଶ୍ଳୋକରେ ସେ ପଚାରି କହିବେ, ତେଣୁ ଏ ଶ୍ଳୋକରେ କୁହାଯାଉଛି ସୁଖଦେବ ଗୋସ୍ୱାମୀ ଯେତେବେଳେ କହିଲେ ସେତେବେଳେ ପରୀକ୍ଷିତ ମହାରାଜ ଲକ୍ଷ୍ୟ କଲେ ଯେ ଗଙ୍ଗା ତୀରରେ ସେ ସମାବେଶରେ ଉପବିଷ୍ଟ କିଛି ବ୍ୟକ୍ତି ଭଗବାନଙ୍କର କାର୍ଯ୍ୟବଳୀ ସମ୍ବନ୍ଧରେ ସନ୍ଦେହ ପୋଷଣ କରିଥିଲେ, ତେଣୁ ଏହିସବୁ ସନ୍ଦେହ ଦୂର କରିବା ପାଇଁ ଏ ତିନୋଟି ଶ୍ଳୋକରେ ଏ ସେ ପ୍ରଶ୍ନଟି ପଚାରିଛନ୍ତି। ତେଣୁ ତୃତୀୟ ଶ୍ଳୋକ ହେଉଛି ଆତ୍ମକାମ ଯଦୁପତି କୃତବାନ ବୈ ଜିଗୁର୍ଷିତମ କିମ୍ ଅଭିପ୍ରାୟ ଏତନ୍ନ ସଂଶୟ ଛିନ୍ଦି ସୁବ୍ରତ। ଏଠି ସୁଖଦେବ ଗୋସ୍ୱାମୀଙ୍କୁ ସୁବ୍ରତ ସମ୍ବୋଧନ କରୁଛନ୍ତି, ସୁବ୍ରତ ବ୍ରତ ହେଉଛି ତାଙ୍କର କ'ଣ ବ୍ରହ୍ମଚାରୀ ବ୍ରତ, ସୁବ୍ରତ ବ୍ରହ୍ମଚାରୀ ଭଗବାନଙ୍କ ଲୀଳାକୁ କେତେ ଆନନ୍ଦ ପ୍ରଦାନ ବର୍ଣ୍ଣନା କରୁଛନ୍ତି, ଯଦି ଏଥିରେ କିଛି ଭୁଲ ଥାଆନ୍ତା ତାହେଲେ କ'ଣ ଏତେ ଆନନ୍ଦରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିପାରିଥାନ୍ତେ। ସୁବ୍ରତ ତାଙ୍କର ବ୍ରହ୍ମଚାରୀ ବ୍ରତ ଧାରଣ କରିଛନ୍ତି। ଆପ୍ତକାମ ଯଦୁପତି ସେ ହେଉଛନ୍ତି ଆପ୍ତକାମ, ଆପ୍ତକାମ କହିଲେ ତାଙ୍କର ଆଉ କାମନା ପୂରଣ କରିବା ପାଇଁ ଆଉ କିଏ ସାହାଯ୍ୟ କଲେ କରିବେ ତା ନୁହଁ, ନିଜେ ନିଜର କାମନା ପୂରଣ କରିବେ ଆପ୍ତକାମ, ଏବଂ ସେ ସାଧାରଣ ବ୍ୟକ୍ତି ନୁହଁ, ସେ ହେଉଛନ୍ତି ଯଦୁପତି, ଯଦୁମାନଙ୍କର ଶ୍ରେଷ୍ଠ ଯଦୁପତି, ଯଦୁକୂଳରେ ଆସିଛନ୍ତି ଯଦୁପତି କୃତବାନ ବି ଯୁଗୁପ୍ସିତମ, ନିଶ୍ଚିନ୍ତ ଭାବରେ ସେ ନିନ୍ଦନୀୟ କାର୍ଯ୍ୟ କଲେ ଯୁଗୁପ୍ସିତମ, କୃତବାନ ବି ଯୁଗୁପ୍ସିତମ କିମ୍ ଅଭିପ୍ରାୟ ଏତମ୍ ନ, ତେଣୁ କ'ଣ ପାଇଁ ଏଇଟା କଲେ? ନ ଶବ୍ଦ କୁହାଗଲା, ନ ଅର୍ଥ ଆମ୍ଭମାନଙ୍କର, ଖାଲି ମୋର ଏ ପ୍ରଶ୍ନ ତା ନୁହଁ, ଆମ୍ଭମାନଙ୍କ ପ୍ରକୃତରେ ପରୀକ୍ଷିତ ମହାରାଜଙ୍କର ଏ ପ୍ରଶ୍ନ ନୁହଁ, ଅନ୍ୟମାନଙ୍କର ସନ୍ଦେହକୁ ଦୂର କରିବା ପାଇଁ ସେ ପ୍ରଶ୍ନଟି ପଚାରିଲେ। ଏତନ୍ନ ସଂଶୟଂ ଛିନ୍ଦି ସୁବ୍ରତ, ଆମର ଯେଉଁ ସନ୍ଦେହ ରହିଛି ଏଇଟାକୁ ଛେଦନ କରନ୍ତୁ, ଛିନ୍ଦି ସୁବ୍ରତ। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ଶ୍ରୀଧର ସ୍ୱାମୀ କହୁଛନ୍ତି ଆପ୍ତକାମସ୍ୟ ନାୟମ ଅଧର୍ମ ଇତି ଚେତ୍, ସେ ଆପ୍ତକାମସ୍ୟ କାହିଁକି ଅଧର୍ମ କରିବେ? ଯଦି ଏବଂ କାମ ଭାବାନ ନିନ୍ଦିତମ କେନ ଅଭିପ୍ରାୟଣ କୃତବାନ ଇତି ପୃଚ୍ଛତି, ଯଦି କୌଣସି କାମ ଅଭିପ୍ରାୟରେ କରିଛନ୍ତି, ନିନ୍ଦିତ କାର୍ଯ୍ୟ ଯେଉଁ କାଲେ କଲେ କାହିଁକି କଲେ, ଏଇଟା ଏଇ ଅଭିପ୍ରାୟରେ ପ୍ରଶ୍ନଟି ପଚାରୁଛନ୍ତି। ତେଣୁ ଏ ପ୍ରଶ୍ନର ଉତ୍ତରରେ 29ରୁ ଶେଷ ପର୍ଯ୍ୟନ୍ତ ସେ ପ୍ରଶ୍ନର ଉତ୍ତର ଦିଆଯିବ। ବହୁତ ସୁନ୍ଦର ପ୍ରଶ୍ନ ପଚାରିଲେ, ତେଣୁ ଏଇଟା ପ୍ରଶ୍ନ ପଚାରିବା କଥା ନୁହଁ, କାରଣ ଭଗବାନ ଯାହା କରନ୍ତି ସବୁ ଧର୍ମ, ଭଗବାନ ଚୋରି କଲେ ମଧ୍ୟ ଧର୍ମ, ଯାହା କଲେ ସବୁ ଧର୍ମ, କିଛି ଅଧର୍ମ ସେ କରନ୍ତି ନାହିଁ। ଯଦି ପ୍ରସିଦ୍ଧମ ନବନୀତ ଚୌରମ, ଚୋରି କଲେ କିନ୍ତୁ ସେ ନିନ୍ଦନୀୟ ନୁହଁ, ସେ ପ୍ରସିଦ୍ଧ ହେଉଛନ୍ତି। ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍କୁଣ୍ଡଳଂ ଗୋକୁଳେ ରାଜମାନଂ ଯଶୋଦା ଝିଅ ଲୋକଲାଧବମାନଂ ପରାମୃଷ୍ଟଂ ଅଚନ୍ତ ଦୃଶ୍ୟ। ମାସ ସାରା, କାର୍ତ୍ତିକ ମାସ ସାରା ଧର୍ମ ମାସରେ ସମସ୍ତେ ଭଗବାନ ପୂଜା କରୁଛନ୍ତି, ପ୍ରଭୁ ଆପଣ ବହୁତ ସୁନ୍ଦର ଚୋର, ଚୋରି କରିଥିଲେ, ଗନ୍ଧା ହେଇଥିଲେ, ଦୀପ ଦେଇକିରି ପୂଜା କରୁଛନ୍ତି ଭଗବାନ ମାସ ସାରା, ସକାଳେ ସନ୍ଧ୍ୟାବେଳେ ଦୁଇ ବେଳା। ତେଣୁ ଭଗବାନ ଯାହା କଲେ ମଧ୍ୟ ସେ ଭଗବାନ, ସବୁକିଛି ଦିବ୍ୟ ଭଗବାନଙ୍କର। ତଥାପି ପ୍ରଶ୍ନ ଯେତେବେଳେ ପଚାରିଲେ ସୁଖଦେବ ଗୋସ୍ୱାମୀ, ଆଉ କ'ଣ ରାସଲୀଳା ବର୍ଣ୍ଣନା କରିବେ, ସବୁଠାରୁ ଶ୍ରେଷ୍ଠ ଉଜ୍ଜଳ ରସକୁ ବର୍ଣ୍ଣନା କରୁଥିଲେ ଭାଗବତଙ୍କ ଯେତେ ସବୁ ରସ ରହିଛନ୍ତି, ସବୁଠାରୁ ଶ୍ରେଷ୍ଠ ରସ ରହୁଛି ଏଇଟା ରାସଲୀ, ଜୟ ଜୟ ଜଳ ରସ ସର୍ବରସ ସାର, ପରକୀୟା ଭାବେ ଯାହା ବ୍ରଜତି ପ୍ରଚାର, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ରସ। ତେଣୁ ଭଗବାନଙ୍କ ଯେଉଁ ଲୀଳା 90 ଅଧ୍ୟାୟରେ ରହିଛି, ଏ 5 ଅଧ୍ୟାୟରେ କହିକିରି ବନ୍ଦ କରିଦେଲେ, ସେ ଆଉ କ'ଣ କହିବେ ରାସଲୀଳା। ତେଣୁ ଆଉ ବର୍ଣ୍ଣନା କରାଗଲା ନାହିଁ, କିନ୍ତୁ ରାସଲୀଳା ଚାଲିଛି, ରାସଲୀଳା ଚାଲିଛି, ତାକୁ ଆଉ କ'ଣ ବର୍ଣ୍ଣନା କରିବେ। ବ୍ରହ୍ମରାତ୍ରି ସମା ଉପାଭୂତେ, ବ୍ରହ୍ମାଙ୍କର ଗୋଟିଏ ରାତ୍ରି ଚାଲିଗଲା, 432 ବର୍ଷର ଲୀଳା, ଆଉ 5 ଅଧ୍ୟାୟରେ କ'ଣ ବର୍ଣ୍ଣନା କରିବେ। ତେଣୁ ଏ ପ୍ରଶ୍ନର ଉତ୍ତର ଦେଇକି ବନ୍ଦ କରିଦେଲେ, ଅନ୍ୟ ଲୀଳା ସବୁ କହିଲେ ସୁଖଦେବ ଗୋସ୍ୱାମୀ, 34 ଅଧ୍ୟାୟରୁ ଅନ୍ୟ ଲୀଳା ସବୁ କହିବେ। ତେଣୁ ଏ ପ୍ରଶ୍ନର ଉତ୍ତର ଦେଉଛନ୍ତି, 28 ଶ୍ଳୋକରେ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଧର୍ମ ବ୍ୟତିକ୍ରମ ଦୃଷ୍ଟ, ଧର୍ମ ବ୍ୟତିକ୍ରମ ଦୃଷ୍ଟ ଈଶ୍ୱରାଣାଂ ଚ ସାହସଂ ଦେ ତେଜିୟସା ନ ଦୋଷାୟ ବନ୍ୟେ ସର୍ବଭୁଜ ଯଥା। ଯେଉଁମାନେ ଈଶ୍ୱର, ଯେଉଁମାନେ ନିୟନ୍ତ୍ରଣକାରୀ, ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ତାଙ୍କର ବହୁତ ଶକ୍ତି ରହିଛି, ସେମାନେ ଧର୍ମକୁ ଉଲ୍ଲଂଘନ କଲେ ମଧ୍ୟ ତାଙ୍କର କିଛି ଦୋଷ ନାହିଁ। ଧର୍ମ ବ୍ୟତିକ୍ରମ ଦୃଷ୍ଟ ଈଶ୍ୱରାଣ, ଏ ଈଶ୍ୱରଙ୍କର ତାଙ୍କର ଶକ୍ତି ରହିଛି, ଈଶ୍ୱର ସିଏ ସାଧାରଣ ବ୍ୟକ୍ତି ନୁହନ୍ତି। ତେଣୁ ତେଜିୟସା ନ ଦୋଷାୟ, ଯେଉଁମାନଙ୍କର ବହୁତ ତେଜ ରହିଛି ତାଙ୍କର କେବେ ଦୋଷ ହେବ ନାହିଁ, କିଭଳି ଭାବରେ ହେବ ନାହିଁ ନା, ବନ୍ୟ ସର୍ବଭୂତ ଯଥା ଅଗ୍ନି, ଅଗ୍ନିରେ ଯେତେ ମଇଳା ପଦାର୍ଥ ପକାଇଲେ ମଧ୍ୟ ସେ ସବୁ ଧ୍ୱଂସ କରିଦେଉଛି, ସେଇଟା ପବିତ୍ର କରିଦେଉଛି, ସେ ସ୍ଥାନକୁ ପବିତ୍ର କରିଦେଉଛି। ସୂର୍ଯ୍ୟ କିରଣ ଯେଉଁ ପଡ଼ୁଛି ଅପବିତ୍ର ସ୍ଥାନମାନଙ୍କରେ, ସେ ସ୍ଥାନକୁ ପବିତ୍ର କରିଦେଉଛନ୍ତି ସିଏ, ଆଉ ସୂର୍ଯ୍ୟ କିରଣ ଅପବିତ୍ର ହେଇଯାଉନାହାନ୍ତି। ତେଜିଓ ସାଙ୍ଗ ଦୋଷାୟ, ଯେଉଁମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କର କେବେ ଦୋଷ ନାହିଁ। ଦ କିଙ୍ଗ କ୍ୟାନ୍ ଡୁ ନୋ ରଙ୍ଗ, ଆମର ଗୋଟେ କଥା ରହିଛି, ରାଜା କେବେ ଭୁଲ କରିବେ ନାହିଁ, ଆଉ ଇଏ ତ ଈଶ୍ୱର, ତାଙ୍କ କଥା କ'ଣ କହିବା। ତେଣୁ ସର୍ବଭୂତ ଯଥା ବନ୍ୟ ସର୍ବଭୂତ ଯଥା, ଯେଉଁଭଳି ଭାବରେ ଅଗ୍ନି ସବୁକିଛି ଧ୍ୱଂସ କରିଦିଏ, ଅପବିତ୍ର ସ୍ଥାନକୁ ମଧ୍ୟ ପବିତ୍ର କରିଦିଏ। ତେଣୁ ଏ ଶ୍ଳୋକରେ ସିଦ୍ଧର୍ସ୍ୱାମୀ କହୁଛନ୍ତି, ପରମେଶ୍ୱର କୈମିତ୍ତିକ ନାୟନ ପରିହର୍ତ୍ତୁ ସାମାନ୍ୟତ ମହତାଂ ଭୂତମାହ। ଭଗବାନ କଥା କ'ଣ କହିବା, ଯେଉଁମାନଙ୍କର କିଛି ଶକ୍ତି ରହିଛି ସେମାନଙ୍କ ବିଷୟରେ କୁହାଯାଉଛି, ଆଉ ଭଗବାନ କଥା କୈମୁତ, ଏଇଟା ତାଙ୍କ କଥା କ'ଣ କହିବା। ତେଣୁ ସାହସଂ ଦୁଷ୍ଟଂ ପ୍ରଜାପତି ଇନ୍ଦ୍ର ସୋମ ବିଶ୍ୱମିତ୍ରାଦିନାଂ ତଚ୍ଚ ତେଷାଂ ତେଜସ୍ୱିନାଂ ଦୋଷାୟନ ଭବତି। ପ୍ରଜାପତିମାନେ ସବୁ ଇନ୍ଦ୍ର, ଇନ୍ଦ୍ରଦେବ ଆମେ ଦେଖୁଛେ, ଇନ୍ଦ୍ରଦେବ ବହୁତ ପ୍ରକାର, ଯେମିତି ଦେଖିଥିଲେ ଗୌତମ ଅହଲ୍ୟାଙ୍କର ତାକୁ ଯାଇକିରି ଛତମ ବେଶରେ ଯାଇଥିଲେ, କିନ୍ତୁ ସେ କ'ଣ ରାଜା ପଦରୁ ଚାଲିଗଲେ ନା କ'ଣ, ସେ ରାଜା ରହିଲେ, ତିନି ସମସ୍ତ ଦେବତାମାନଙ୍କ ରାଜା ହେଇକି ରହିଲେ, ବରଂ ତାଙ୍କର 1000 ଚକ୍ଷୁ ହେଇଗଲା, ସହସ୍ରାକ୍ଷ ହେଇଗଲେ ସିଏ, ତାଙ୍କର ବହୁତ ଗର୍ବ ସେଥିପାଇଁ, ମୁଁ ସହସ୍ରାକ୍ଷ, ଇଏ 2 କୃଷ୍ଣ 2 ଏଇଭଳି ଭାବରେ ସେ ଚିନ୍ତା କରିଥିଲେ, ଲୀଳା ଗୋଟେ ରହିଛି। ତେଣୁ ଏ ପ୍ରଜାପତି ଇନ୍ଦ୍ର ସୋମ ଚନ୍ଦ୍ର ମଧ୍ୟ ସେହିଭଳି ଭାବରେ ଚନ୍ଦ୍ର ତାଙ୍କର ଗୁରୁ ବୃହସ୍ପତିଙ୍କର ପତ୍ନୀଙ୍କୁ ହରଣ କରିଥିଲେ ଏବଂ ତାଙ୍କର ପୁତ୍ର ଯାହାତୁତ୍ର ବୁଦ୍ଧ ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି ତା ପାଇଁ ଦେବାସୁର ସଂଗ୍ରାମ ଚାଲିଲା ସୋମ ଏଭଳି ଭାବରେ ରହିଛନ୍ତି ଏସବୁ ଲୀଳା ସବୁ ରହିଛି ଏବଂ ବିଶ୍ୱାମିତ୍ର ମଧ୍ୟ ବିଶ୍ୱାମିତ୍ର ସେଭଳି ଭାବରେ ମେନକାଙ୍କ ସଙ୍ଗ କରିଥିଲେ ଏବଂ ତାଙ୍କର କନ୍ୟା ଗୋଟେ ଯାହାତ ହେଇଥିଲା ସେ ହେଉଛନ୍ତି ମେନକା ତ ଶକୁନ୍ତଳା ଏଇସବୁ କଥା ରହିଛି ତାଙ୍କର ଦୋଷ ନାହିଁ ଆଉ ଭଗବାନ କଥା କ'ଣ କହିବା କୈମୁତିକ ନାଁରେ ଏଇଟା କହୁଛନ୍ତି ତେଣୁ ବିଶ୍ୱନାଥ ଚକ୍ରଠାକୁ କହୁଛନ୍ତି କୃତସ୍ୟାପି ଅଧର୍ମସ୍ୟ ଫଳଂ ଈଶ୍ୱରାଣମପି ବ୍ରହ୍ମାଦି ନ ଭବେତ୍ ଯେଉଁମାନେ ଈଶ୍ୱର ଯେଉଁମାନେ ବ୍ରହ୍ମାଦି ଏମାନେ ସବୁ ରହିଛନ୍ତି ସେମାନେ ଅଧର୍ମ କଲେ ମଧ୍ୟ ତାଙ୍କର ଫଳ କିଛି ତାଙ୍କ ଉପରେ ଫଳ ପଡ଼େ ନାହିଁ କିମୁତ ପରମେଶ୍ୱରସ୍ୟ ତସ୍ୟ ଏଇଠି ପ୍ରଥମ ପ୍ରଶ୍ନୋତ୍ତର ମା ଏ ଛଅଟି ଶ୍ଳୋକରେ କହିବେ ଉତ୍ତର ଦେବେ ପ୍ରଥମ ପ୍ରଶ୍ନ ହେଉଛି ସେ ଯେଉଁ ଧର୍ମ ବ୍ୟତିକ୍ରମ କଲେ ଏଇଟା କାହିଁକି କଲେ ତେଣୁ ତାହାର ଉତ୍ତରରେ ଏଇ ପ୍ରଥମେ କହୁଛନ୍ତି ଭଗବାନ ଇଏ ତ ଭଗବାନ କିନ୍ତୁ ସାଧାରଣ ଯେଉଁମାନେ ଈଶ୍ୱର ରହିଛନ୍ତି କିଛି ନିୟନ୍ତ୍ରଣକାରୀ ରହିଛନ୍ତି ସେମାନେ ଯଦି କିଛି ଦୋଷ କରୁଛନ୍ତି ତାଙ୍କର ପ୍ରଭାବ ତାଙ୍କର ପଡ଼େ ନାହିଁ ତାଙ୍କର ଏତେ ଶକ୍ତି ରହିଛି ତେଣୁ ଭଗବାନ କଥା କ'ଣ କହିବା ତେଣୁ ଏ ଶ୍ଳୋକରେ କୁହାଯାଉଛି ମହାନ ତେଜସ୍ୱୀ ବ୍ୟକ୍ତିମାନେ ଆପାତ ଦୃଷ୍ଟିରେ ସମାଜ ନୀତି ଲଙ୍ଘନ କରି ଅଧପତିତ ହୁଅନ୍ତି ନାହିଁ ଶ୍ରୀଧର ସ୍ୱାମୀ ଏହି ପ୍ରସଙ୍ଗରେ ଅନ୍ୟତ୍ର ବ୍ରହ୍ମା ଇନ୍ଦ୍ର ସୋମ ବିଶ୍ୱାମିତ୍ର ଅନ୍ୟାନ୍ୟମାନଙ୍କ ଦୃଷ୍ଟାନ୍ତ ଉଲ୍ଲେଖ କରିଛନ୍ତି ଅଗ୍ନି ସବୁକିଛି ଭକ୍ଷଣ କରେ କିନ୍ତୁ ତା ଫଳରେ ଅଗ୍ନିର ପ୍ରକୃତିର କୌଣସି ପରିବର୍ତ୍ତନ ହୁଏ ନାହିଁ ସେହିପରି ମହାନ ବ୍ୟକ୍ତିଙ୍କ ଆଚରଣରେ କୌଣସି ଅନିୟମ ହେଲେ ବି ସେମାନଙ୍କ ମର୍ଯ୍ୟାଦା ହାନି ହୁଏ ନାହିଁ ଯାହା ହେଉ ପରବର୍ତ୍ତୀ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ସୁସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଯେ ଆମେ ଯଦି ବ୍ରହ୍ମାଣ୍ଡ ଶାସନକାରୀ ଶକ୍ତିମାନ ପୁରୁଷମାନଙ୍କୁ ଅନୁକରଣ କରିବାକୁ ଚେଷ୍ଟା ବି କରୁ ତାହେଲେ ତାର ଫଳ ଭାବ ହେବ କିନ୍ତୁ ଆମେ ସେଇଟା କରିପାରିବା ନାହିଁ ଓଲଟା ହେବ କିଭଳି ଭାବରେ ନୈତସମାଚାରେ ଯାତୁ ମନସ୍ୟାପି ହନିଶ୍ୱର ବିନଶ୍ୟତି ଆଚରଣ ମୌଢ଼ାନ ଯଥା ରୁଦ୍ର ଅବଧିଜମ ବିଷମ ଆମେ କହିବା ଭଗବାନ ରାସଲୀଳା କରିଥିଲେ ଆମେ କରିବା ଆଉ ଭୁବନେଶ୍ୱରରେ ଖଣ୍ଡଗିରିରେ ଜଣେ ରହିଥିଲେ ବିଶ୍ୱକ ସେନ ସିଏ ଆମର ସେ ଭକ୍ତିମନୋହର ଠାକୁର ସେ ସମୟରେ ଥିଲେ ପୁରୀର ମାଜିଷ୍ଟ୍ରେଟ ଥିଲେ ସେହି ସମୟରେ ଲୀଳାଟି ବର୍ଣ୍ଣନା କରାଯାଇଛି ସିଏ କହିଲେ ମୁଁ ବିଷ୍ଣୁ ଏବଂ ମୁଁ ରାସଲୀଳା କରିବି ସେ କଥା କହିଲେ ତାପରେ ଭକ୍ତିମନୋହର ଠାକୁର ତାଙ୍କୁ ବନ୍ଦୀ କରି ନେଲେ ସେ କଥା ବହୁତ କଥା ରହିଛି ତାଙ୍କ କଥା ତେଣୁ ଭଗବାନ ଯେଉଁଟା କହିବେ ଏ ନୈତତ୍ ସମାଚାରେ ସେସବୁ ଆମେ ଆଚରଣ କରିପାରିବା ନାହିଁ ନ ଏତତ୍ ସମାଚାରେ ଯାହାତୁ ମନସ୍ୟାପି ହନିଶ୍ୱର ଯେଉଁମାନେ ଈଶ୍ୱର ନୁହନ୍ତି କାର୍ଯ୍ୟରେ କ'ଣ କରିବେ ମନରେ ମଧ୍ୟ ସେଇଟା ଚିନ୍ତା କରିବା କଥା ନୁହଁ କରିପାରିବେ ନାହିଁ ମନରେ ମଧ୍ୟ କାହିଁକି ନା ବିନଶତି ଆଚରଣ ମୌଢ଼ିଆ ମୂର୍ଖତା ବଶତଃ ଯଦି ସେଇଭଳି ଭାବରେ ଆଚରଣ କରିବେ ତାହେଲେ ସେ ବିନାଶ ହେଇଯିବେ କିଭଳି ନା ରୁଦ୍ର ଅବଧିଜମ ବିଷମ ଯେଉଁଭଳି ଭାବରେ ଶିବଜୀ ହଳାହଳ ବିଷକୁ ପାନ କରିଦେଲେ ଆମେ ଯଦି ବିଷ ପାନ କରିବା ଆମେ କ'ଣ ରହିବା କିନ୍ତୁ ଭଗବାନ ବିଷ ପାନ କରିକିରି ଶିବଜୀ ନୀଳକଣ୍ଠ ହେଇଗଲେ ନୀଳକଣ୍ଠେଶ୍ୱର କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ରହାରମ ସଦାବସନ୍ତମ ହୃଦୟାରବିନ୍ଦେ ଭଗବାନ ଭବାନୀ ସହିତ ନମାମି ଏହି ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ଅଷ୍ଟମ ସ୍କନ୍ଧରେ ଷଷ୍ଠମାନଙ୍କ ସମୟରେ ସମୁଦ୍ର ମନ୍ଥନ ଲୀଳାରେ ଏଇଟା ହେଇଥିଲା ହଳାହଳ ବିଷ ସମଗ୍ର ପୃଥିବୀକୁ ବ୍ୟାପି ଯାଇଥିଲା କିନ୍ତୁ ଶିବଜୀ ଗୋଟିଏ ଆଞ୍ଜୁଳାରେ ସବୁ ଏକାଠି କରିଦେଲେ ଏବଂ ପାନ କରିଦେଲେ ପାନ କରିକିରି କଣ୍ଠରେ ଧାରଣ କଲେ ଏତେ ଶକ୍ତି ତାଙ୍କର ରହିଛି କର୍ପୂର ଗୌରମ ଗୌର ବର୍ଣ୍ଣ ତାଙ୍କର ନୀଳକଣ୍ଠରେ ପରିଣତ ହେଇଗଲେ କରୁଣା ହବ ତାହାର କରୁଣା କରିକି ସବୁ ବିଷ ପାନ କଲେ ଆମେ ଚିନ୍ତା କରିପାରିବା ବିଷ ପାନ କରିବା ପାଇଁ ଆମେ ତ ମୃତ୍ୟୁବରଣ କରିଯାଇଥିବା ସେଇଭଳି ଭାବରେ 30 ଶ୍ଳୋକରେ ଏଇଟା କୁହାଯାଉଛି ତେଣୁ ଶ୍ରୀଧର ସ୍ୱାମୀଙ୍କ ଜହି ତରି ଯତ୍ ଯତ୍ ଆଚର୍ଯ୍ୟ ଶ୍ରେଷ୍ଠ ଇତି ନ୍ୟାୟନ ଅନ୍ୟ ବି ତତ୍ ପୂଜ୍ୟା ଇତି ଆଶଙ୍କିଆ ଆହ ଆଣ ଜଣେ କହିବେ ଭଗବାନ କହିଛନ୍ତି ନା ଯଦ୍ୟତ୍ ଆଚରିତ ଶ୍ରେଷ୍ଠ ଭଗବତ ଗୀତା ତୃତୀୟ ଅଧ୍ୟାୟ ଏକୋଇଶ ଶ୍ଳୋକରେ ଏଇଟା କହିଛନ୍ତି ଶ୍ରେଷ୍ଠମାନେ ଯାହା ଆଚରଣ କରିବେ ଅନ୍ୟମାନେ ସେଇଟାକୁ ଅନୁକରଣ କରିବେ ତଦ୍ କ'ଣ ଯଦ୍ୟତ୍ ଆଚରିତ ଶ୍ରେଷ୍ଠ ତତ୍ତ୍ୱ ଏବ ତରଜନ ସଦତ୍ ପ୍ରମାଣ କରୁଛେ ଲୋକ ସଦନ ବର୍ତ୍ତତେ ଲୋକମାନେ ସେଇ ଅନୁସାରେ କାର୍ଯ୍ୟ କରିବେ କିନ୍ତୁ ଏଠି ସେଇଟା ହେବ ନାହିଁ କାହିଁକି ନା ଜଣେ ପ୍ରଶ୍ନ ପଚାରିବେ ନା ତେଣୁ ସେଇଟା କହିବେ ନୈତର ସମାଚାର ଆମେ ତ କରିପାରିବା ନାହିଁ ଆଉ କ'ଣ ଆଚରଣ ଆକୁ ଅନୁକରଣ କରିବା ନୈତର ସେଇଟା କରିପାରିବା ନାହିଁ ଆମର ସେ ଶକ୍ତି ନାହିଁ ତେଣୁ ଈଶ୍ୱରାଣାଂ ବଚଃ ସତ୍ୟଂ ତଥୈବା ଚରିତଂ କ୍ୱଚିତ୍ ତେଷାଂ ଯତ୍ ସ୍ୱବଚଃଯୁକ୍ତଂ ବୁଦ୍ଧିମାନ୍ ତତ୍ ଆସମାଚରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ବିଦ୍ୱାନ ବ୍ୟକ୍ତି ଭଗବାନ ଯାହା କହିଲେ ସେଇଟା ଆମେ କରିବା ଯାହା କଲେ ସେଇଟା ଆମେ ଅନୁକରଣ କରିପାରିବା ନାହିଁ ଇମିଟେସନ୍ ଆଣ୍ଡ ଫଲୋଇଂ ଏ ଦୁଇଟି ଜିନିଷ ରହିଛି ଭଗବାନ ଯାହା କହିବେ ଆମେ ସେଇଟା ଫଲୋ କରିବା ବା ଅନୁସରଣ କରିବା କିନ୍ତୁ ଭଗବାନ ଯାହା କଲେ ଆମେ ସେଇଟା ଅନୁକରଣ କରିପାରିବା ନାହିଁ ଏ କଥା କହୁଛୁ ଈଶ୍ୱରାଣାଂ ବଚଃ ସତ୍ୟଂ ସତ୍ୟଂ ଭଗବାନ ଯାହା କହିଲେ ସେଇଟା ସତ୍ୟ ତଥିଭା ଚରିତ୍ର କହୁଛି କେତେବେଳେ ସେ ସେଇଭଳି ଭାବରେ ଆଚରଣ କରିପାରନ୍ତି କିନ୍ତୁ ତେଷାଂ ଯତ୍ ସୁବଚଯୁକ୍ତଂ ଯେଉଁ କଥା କହୁଛନ୍ତି ସେ ଅନୁସାରେ ଯେଉଁ କର୍ମ କରୁଛନ୍ତି ତାହେଲେ ବୁଦ୍ଧିମାନ ବ୍ୟକ୍ତି ସେ କାର୍ଯ୍ୟକୁ କରିବେ ଭଗବାନ ଯେମିତି କହିଲେ ମନ୍ମନା ଭବ ମଦଭକ୍ତ ମଜାଜି ମାଁ ନମସ୍କୁରୁ ତେଣୁ ଏଇଟାକୁ ଆମେ କରିବା କିନ୍ତୁ ଭଗବାନ ଯେଉଁ ରାସଲୀଳା କଲେ ସେ କହିନାହିଁ ତୁମେ ରାସଲୀଳା କର ବୋଲି ତ ସେ କହିଲେ ସର୍ବଧର୍ମାନ ପରିଚୟ ଯେ ମା ଆମେ କେମିତି ଶରଣ ବ୍ରଜ ମୋର ଶରଣରେ ଯାଅ ଆଉ ସେ କହିନାହିଁ ତୁମେ ରାସଲୀଳା ମଧ୍ୟ କର ମୋ ଭଳି ସେଇଭଳି ଭାବରେ ଭଗବାନଙ୍କ ବଚନ ହେଉଛି ସତ୍ୟ କିନ୍ତୁ ସେ ଯେଉଁ କାର୍ଯ୍ୟ କରୁଛନ୍ତି ତାଙ୍କ ବଚନ ସହିତ ଯୁକ୍ତ ହେଇକି ରହିଥିଲେ ଆମେ ସେଇଟା କରିବା କିନ୍ତୁ ଯଦି ବଚନ ଠାରୁ ଭିନ୍ନ ହେଇଯାଉ ତାଙ୍କ କାର୍ଯ୍ୟ ଆମେ ସେଇଟା ଆଚରଣ କରିପାରିବା ନାହିଁ ଯଦି କରିବା ତାହେଲେ ଆମେ ମୃତ୍ୟୁବରଣ କରିବା ଯେମିତି ଉଦାହରଣ ଦେଲେ ତେଣୁ ଏଥିରେ ବିଶ୍ୱନାଥ ଭକ୍ତି ସିଦ୍ଧାନ୍ତ ସୋଶୀ ଠାକୁର ଗୋଟେ କଥା କହିଛନ୍ତି ଯେ ବହୁତ ବଡ଼ ବାବା ତ ରହିଛି ତା ଦେହରେ ତେଣୁ ଏଇଭଳି ଭାବରେ କଥା ରହିଛି ଆମେ ସେସବୁ ଆଚରଣ କରିପାରିବା ନାହିଁ ଆମେ କେବଳ ଅନୁସରଣ କରିବା ଅନୁକରଣ କରିପାରିବା ନାହିଁ ତେଣୁ ତାପରେ କହୁଛନ୍ତି 32 ନମ୍ବର ଶ୍ଳୋକରେ କୁଶଳା ଚରିତ୍ର ନୈଶା ଇହ ସ୍ୱାର୍ଥ ନ ବିଦ୍ୟତେ ବିପର୍ଯ୍ୟୟଣ ବା ନର୍ଥ ନିରଙ୍କାରିଣାଂ ପ୍ରଭୋ ନନୁ ତରି ତେପି କିମେ ଏବଂ ସାହସ ମାଚରତି ତାହେଲେ ଯଦି ଯଦି ପ୍ରଶ୍ନ ପଚାରିବ ପ୍ରଭୁ ସେମାନେ କାହିଁକି ଏଭଳି କାର୍ଯ୍ୟ କରୁ ସାହସ କାହିଁ କରୁଛନ୍ତି ତାହାର ଉତ୍ତରରେ ଏଇଟା କୁହାଗଲା କୁଶଳା ଚରିତେ ନୈସା କୁଶଳା ଯେଉଁ ପ୍ରଭୁ ଏହିସବୁ ନିରଙ୍କାରୀ ବିରାଟ ପୁରୁଷମାନେ ଯେତେବେଳେ ଏହି ଜଗତରେ ପୁଣ୍ୟକର୍ମ କରନ୍ତି ସେମାନଙ୍କର କୌଣସି ସ୍ୱାର୍ଥପୂରଣ ଉଦ୍ଦେଶ୍ୟ ନଥାଏ ଏବଂ ଏପରିକି ଯେତେବେଳେ ସେମାନେ ଧର୍ମାଚରଣର ବିପରୀତ କୌଣସି ଅସତ୍ ଆଚରଣ କରନ୍ତି ସେମାନଙ୍କର କୌଣସି ଅନର୍ଥ ହୁଏ ନାହିଁ ସେ ଲୋକଙ୍କର କଲ୍ୟାଣ ପାଇଁ ସବୁ କରନ୍ତି ଏଇଟା ବୁଝିବାକୁ ପଡ଼ିବ ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଅହୋ ଯଦି ଏବଂ ତେଷାଂ ଅପି ନିରଙ୍କାରିତ ମାତ୍ରେଣ ଅନର୍ଥ ଅଭାବ ତାହେଲେ ସର୍ବଜୀବ ହିତାର୍ଥଂ ଅବତୀର୍ଣ୍ଣ ସ ପରମେଶ୍ୱର କୁତୁ ଅନର୍ଥ ଅଶଙ୍କା ଅପି ଇତି କୌମତିକ ନାୟନ ଦୃଢ଼ ନାୟକ ସେଇ କୌମତିକ ନାୟକରେ କହୁଛନ୍ତି ଅଖିଳ ସତ୍ୱାନାଂ ସର୍ବଜୀବାନାଂ ତୀର୍ଯ୍ୟକ ଆଦେହ କ୍ରମେଣ ତାମସ ରାଜ ସାତ୍ତ୍ୱିକା ଇତି ମୁକ୍ତାନ ଅପି ତଦଧୀନତା ଗୁଣିତା ଅଖିଳ ସତ୍ୱ ଯେତେ ଜୀବ ଅଛନ୍ତି କିଏ ସତ୍ୱଗୁଣରେ ରହିଛନ୍ତି କିଏ ରଜଗୁଣରେ ରହିଛନ୍ତି କିଏ ତମଗୁଣରେ ରହିଛନ୍ତି ଏମିତିକି ମୁକ୍ତମାନେ ମଧ୍ୟ ମୁକ୍ତ ଯେଉଁମାନେ ମଧ୍ୟ ତାଙ୍କର ଅଧୀନରେ ରହିଛନ୍ତି ତାଙ୍କର ମଙ୍ଗଳ ପାଇଁ ଭଗବାନ ସବୁ କାର୍ଯ୍ୟ କରନ୍ତି ସମସ୍ତଙ୍କ ଜୀବନ କଲ୍ୟାଣ ପାଇଁ ସେ କରୁଛନ୍ତି ଭଗବାନ ତେଣୁ ସେ ଅନୁସାରେ ଆମେ ସେଇଟାକୁ ଅନୁକରଣ କରିପାରିବା ନାହିଁ ଆମର ସେ ଶକ୍ତି ନାହିଁ ତେଣୁ 33 ନମ୍ବର ଶ୍ଳୋକ କିମୁତା ସତ୍ୱାନାଂ ତୀର୍ଯ୍ୟ ମର୍ତ୍ତ୍ୟ ଦିବୋପସା ଇଷିତୁସ୍ତେ ସୀତା ଇଷିତବ୍ୟାନ କୁଶଳା କୁଶଳା ମେ ତେଣୁ ଯେଉଁମାନେ
ଆଉ କିଛି ସମୟ ଅଛି ଆମେ ଖୁବ୍ କମ୍ ସମୟ ରହୁଛି ତ
ତେଣୁ ତାଙ୍କର ନିୟନ୍ତ୍ରଣାଧୀନ ଜୀବ ସମୂହକୁ ପ୍ରଭାବିତକାରୀ ଧର୍ମାଚରଣ ସହିତ ତାହେଲେ କିପରି ପ୍ରାଣୀ ମନୁଷ୍ୟ ଦେବତା ଓ ନିଖିଳ ଜୀବଙ୍କ ଅଧୀଶ୍ୱରଙ୍କର କୌଣସି ସମ୍ପର୍କ ଥାଇପାରେ ତେଣୁ ଏ ଯେଉଁ ରହିଛନ୍ତି ସମସ୍ତେ ତାଙ୍କର ନିୟନ୍ତ୍ରଣ ଅଧୀନରେ ରହିଛନ୍ତି ତେଣୁ ଭଗବାନ ଯାହା କଲେ ସେ କେମିତି ତାଙ୍କର କାହାର ବିରୁଦ୍ଧ କେମିତି ହେବ ସେଟା ଆମେ ବୁଝିପାରିବା ନାହିଁ ଭଗବାନ ଯାହା କରୁଛନ୍ତି ଆମର ଇଏର ବାହାରେ ଆମ ଚିନ୍ତା ଶକ୍ତିର ବାହାରେ ଭଗବାନଙ୍କ ଦ୍ୱାରା ଶକ୍ତି ପ୍ରଦତ୍ତ ବିରାଟ ବ୍ୟକ୍ତିମାନେ ଧର୍ମ କର୍ମ ବିଧାନରୁ ମଧ୍ୟ କର୍ମବିଧାନରୁ ମୁକ୍ତ ତାହେଲେ ଆଉ ସ୍ୱୟଂ ଭଗବାନ କଥା କ'ଣ କହିବାର ଅଛି ତାଙ୍କ ଦ୍ୱାରା ସୃଷ୍ଟ କର୍ମର ବିଧାନ ଗୁଡ଼ିକ ତାଙ୍କ ସର୍ବଶକ୍ତିମାନ ଇଚ୍ଛାର ପ୍ରକାଶ ଅଟେ ତେଣୁ ତାଙ୍କର ନିଜ ଶୁଦ୍ଧ ଗୁଣବଶତଃ ଅନୁସୃତ ତାଙ୍କ କାର୍ଯ୍ୟାବଳୀ ବେଳେବେଳେ କେବେ ବି ସାଧାରଣ ଜୀବ ଦ୍ୱାରା ସମାଲୋଚନାର ବିଷୟ ହୋଇନପାରେ ଏଇଟାକୁ ଆମେ ବୁଝିବାକୁ ପଡ଼ିବ ଭଗବାନ ଯାହା କରୁଛନ୍ତି ମଙ୍ଗଳମୟ କେବେ ସେ ଅମଙ୍ଗଳ ହେଇପାରିବ ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷ ମଙ୍ଗଳଂ ପୁରୁଷୋତ୍ତମ ଅମଙ୍ଗଳ ପ୍ରଶ୍ନ ନାହିଁ ସେଠି ମଙ୍ଗଳ ପାଇଁ ଆସିଛନ୍ତି ସେ ଯଦପାଦ ପଙ୍କଜ ପରାଗ ନିଷେବ ତୃପ୍ତା ଯୋଗ ପ୍ରଭାବ ବିଦୁଥା କୁଳ କର୍ମ ବନ୍ଧା ସ୍ୱୈରଂ ଚରତି ମୁନୟୋପି ନହ୍ୟମାନା ତସ୍ୟେଚ୍ଛୟା ତବ ପୁଷ ଏବ ବନ୍ଧ ଯତ୍ପାଦ ପଙ୍କଜ ପରାଗ ନିଷେବ ତୃପ୍ତା ଯୋଉ ବହୁତ ସୁନ୍ଦର ଭାବ ଭଗବାନ ପରମେଶ୍ୱର ଭଗବାନ ପାଦପଦ୍ମ ରେଣୁ ସେବା ଦ୍ୱାରା ପୂର୍ଣ୍ଣ ତୃପ୍ତ ତାଙ୍କ ଭକ୍ତମାନେ କେବେ ବି ଜଡ଼ କର୍ମବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ ଏପରିକି ଯୋଗ ପ୍ରଭାବରେ ସବୁ କର୍ମବନ୍ଧନରୁ ମୁକ୍ତ ମୁନିଗଣ ମଧ୍ୟ ଜଡ଼ କର୍ମବନ୍ଧନରେ ଆବଦ୍ଧ ନୁହନ୍ତି ତାହେଲେ ଯିଏ ସ୍ୱେଚ୍ଛାପୂର୍ବକ ଅପ୍ରାକୃତ ଶରୀର ଧାରଣ କରିଛନ୍ତି ସ୍ୱୟଂ ସେ ଭଗବାନଙ୍କର ବନ୍ଧନ ପ୍ରଶ୍ନ କିପରି ହୋଇପାରେ ଭଗବତ ଗୀତାରେ ଭଗବାନ ନମାଂ କର୍ମାଣି ଲିମ୍ପନ୍ତି ନମେ କର୍ମ ଫଳେ ସ୍ଫୁଳା ଇତିମାନ ଯେଉଁ ଅଭିଜ୍ଞାନାଦି କର୍ମବିହୀନ ସବଧ୍ୟତେ ଏତିକି ଯେଉଁମାନେ ଜାଣନ୍ତି ଭଗବାନ ବିଷୟରେ ସେମାନେ କର୍ମବନ୍ଧନରେ ପଡ଼ିବେ ନାହିଁ ଆଉ ଭଗବାନଙ୍କର କ'ଣ କର୍ମବନ୍ଧନ ରହିବ ଗୋପୀନାମ ତତ୍ ଏଇଟା ହେଲା 34 ନମ୍ବର ନା 34 କୁହାଯାଉଛି ଏଚନ ଏବେ ସ୍ଫୁଟି ଆଉ ଟିକେ ବିସ୍ତାର ଭାବରେ କହୁଛନ୍ତି ପରାଗ ହେଉଛି ଅତି ନମ୍ରତ୍ୱେନ ସେବୟା ଭକ୍ତି ବିଶେଷ ଦର୍ଶିତ ବହୁତ ନମ୍ର ଭାବରେ ଭକ୍ତମାନେ ଭଗବାନ ପୂଜା କରୁଛନ୍ତି ଯଦ୍ବା ଭକ୍ତାନାମ ଇଚ୍ଛା ଆହ୍ବାତି ଗପୁଷା ଭକ୍ତମାନଙ୍କର ଇଚ୍ଛା ଅନୁସାରେ ଭଗବାନ ସେଭଳି ଭାବେ ରୂପ ଧାରଣ କରନ୍ତି ମତ୍ସ୍ୟ କୁର୍ମାଦି ମୂର୍ତ୍ତି ଯେନ ଇତି ଅବତାରତ୍ୱେନ ପରମେଶ୍ୱର୍ଯ୍ୟ ମୁକ୍ତ ଅଥ କୁଥ ଏବେ ବନ୍ଧ ଅବିତୁ ନ କଥନ୍ତି ତାଙ୍କର କେବେ ବନ୍ଧନ ନାହିଁ ତେଣୁ ଏଇଟାକୁ ଆମେ ଠିକ୍ ଭାବରେ ବୁଝିବାର ଅଛି ତେଣୁ ଗୋପୀନାମ ତତ୍ପତିନାମ ଚ ସର୍ବେଷାମ ଏବେ ଦେହୀନାମ ଯେଉଁ ଅନ୍ତଃଚରତି ସ୍ୱ ଅଧ୍ୟକ୍ଷ କ୍ରୀଡ଼ାନେହ ଭାଗ ଯିଏ ସର୍ବସାକ୍ଷୀ ରୂପେ ଗୋପୀଗଣ ସେମାନଙ୍କ ପତିଗଣ ଏବଂ ପ୍ରକୃତ ପକ୍ଷେ ସମସ୍ତ ପ୍ରାଣୀଙ୍କ ଅନ୍ତରରେ ବାସ କରନ୍ତି ସେ ହିଁ ଅପ୍ରାକୃତ ଲୀଳା ବିଳାସ ପାଇଁ ଏହି ଜଗତରେ ଦେହ ଧାରଣ କରିଛନ୍ତି ସମସ୍ତଙ୍କ ହୃଦୟ ଭିତରେ ସେ ରହିଛନ୍ତି ଆଜ୍ଞା ମନ୍ଦିର ବନ୍ଦ ହେଉନାହାନ୍ତି ଆମେ ସବୁ ମିଳିଲେ ଆମେ ପ୍ୟାକ୍ କରିଦେବା ନା କ'ଣ କରିବ ଠିକ ଅଛି ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତମ ଗେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ ଗେ ଜୟ ଶ୍ରୀ ଗୁରୁଦେବ ଗେ ସ୍ୱାମୀ ଗୌରବ କିମ୍ବା ଗେ ଗୌରମାନନ୍ଦେ